देवाय श्रीमद्भागवत तृतीय स्कंद अंतिम अध्याय श्लोक 28 श्लोक 27 तस्मिन् आदित्या मुनया सरसज्जमाना कक्या समानवयसा तथा सप्तमाया देवावचक्षत ब्रूहिता गदौ पराढ्य केवलकुंडलकिरीट विटंकवेशो तस्मैन्नदीत्या मुनया सरसज्जमाना देवावचक्षत गृहीत गदौ पराढ्य देवावचक्षत गृहीत गदौ पराढ्य केयूरकुंडलकिरीट विटंकवेशो तस्मिन्नदित्य मुनया सरसज्जमाना कक्याः समानवयसावत सप्तमायां देवावचक्षत गृहीत गदौ पराढ्य केयूरकुंडलकिरीट विटंकवेशो तस्मैन्नदित्यमुनया षड्सज्जमाना कक्षा समानवयसा सप्तमाया देवावचक्षत गृहीत गदौ पराढ्य केयूरकुंडलकिरीट विटंकवेशो तस्मिन्नदित्य मुनया सरसज्जमाना
केयूरकुंडलकिरीटाविटंकवेशो अचक्षत देखिले गृहित धारण करथिबा गदौ गदादुति परार्थ्य अति मूल्यवान केवर केवर कुंडल कुंडल किरीटी मुकुट बिटंक सुंदर बेसु बेसु पोशाक श्लोकानुवाद से वैकुंठ धाम सनकादि मुनिवृंद छि प्रकार द्वार अतिक्रम कले केन्द्र से मानकर भगवत दर्शन उत्कंठा हेतु एक प्रकार अद्भुत दर्शनीय विषय प्रति से आसक्त न हो सप्तम प्रकार द्वार उपस्थित हेले एवं सेठे समान वयस्क गदाधारी एवं श्रेष्ठतम केवर कुंडल किरीटादि द्वारा सुंदर रूपे सज्जित दुईज द्वारपाल देखा पाइले व्यवर्थ श्री से मुनिगण वैकुंठपुरी भगवान को दर्शन करने निमित्त एत दूर उत्कंठित हो पड़ते जे से गोटिक पर गोटे अति सुसज्जित छि द्वार अतिक्रम करगले सुधा से साजसजापति आद आकृष्ट हो किंतु सप्तम द्वार से समवयस्क दुईट द्वारपाल देखिले समवयस्क द्वारपाल तात्पर्य वैकुंठ धाम वृद्धावस्था ना तेणु किए बड़ किए सान सेठार निर्णय करना वैकुंठ लोकर अधिवासीगण समस्ते भगवान नारायण के भाई शंख चक्र गदा पद्म भूषित होता सर्वप्रथमें मंदिर मुख्य आशीर्वाद प्रताप दुर्गों पास निवेदन करें आम सतीश अध्याय सतीश श्लोक आलोचना करवा तेणु यही वैकुंठ साम्राज्य कथा भागवतम वर्णना करा वैकुंठ साम्राज्य जगत अच्छी जो जगत हो आम प्रकृत बासस्थान तेणु समस्त शास्त्र वैदिक शास्त्र में से भगवत साम्राज्य वर्णना करा से भगवत साम्राज्य हूँ प्रकृत प्रकृत स्थान हूँ से सब से स्थान रोचे से केवल से स्थान नष्ट भौतिक जगत हो जगतर प्रतिफलन विकृत प्रतिफलन तेणु जो भाव में देखा प्रतिफलनटा सब रहा रहे ना से भाव में ये भौतिक जगत जेहेतु चीज जगत प्रतिफलन से ये जगत सब रहे ना किसी का सृष्टि हुए किसी काल रहे पुणी ध्वंस हो जाए तेणु चीज जगत से भाई जगत नुह भौतिक साम्राज्य जो वर्णना करा साम्राज्य सब रही तेणु ये जो सब अनादि अनंत ये सब अर्थ को आम बुझीपर ना जेहेतु आम ये भौतिक जगत में अच्छे तेणु अद्वैय ज्ञान बुझापाई तेणु अद्वैतवी जड़े उपयुक्त गुरु पाक जाए प्रणिपात करप्रश्न करवा कले आम से अद्वैत तत्व को जापर तेणु से अद्वैत तत्व विषय वर्णना कर भौतिक साम्राज्य अद्भुत सब रही आमर भौतिक जगत को थ्री डायमेंशनल बोली कहुए तीनोटी अतीत वर्तमान भविष्य ये तीनोटी डायमेंशन एटी रही किंतु से होती थ्री डायमेंशन रु उधर तीनोटी जो रही सम अवधि रही तार उधर से होती जगत तेणु से चीज जगतर साम्राज्य जो वर्णना करटा को आम कल्पना भी कहना यहाँ प्रकृत घटना वैदिक साहित्य कौन सी दोष त्रुटि ना दोष त्रुटि आमर सब रही आमर बद्धजीवर सब विभिन्न प्रकार दोष त्रुटि रही एमती वैज्ञानिक मानक दोष त्रुटि रही कि दोष त्रुटि आम ए वैदिक साहित्य पाइबा ना तेणु जहाँ भगवदगीतार भगवान कौशन अर्जुन कौशन प्रभु आप कहले सर्वेत ऋत मानि जन्मा बदस के सब आप कौन प्रभु यू सत्य बोली ग्रहण करुच्चे तेनाली भाव में भागवतम वैदिक शास्त्र जहाँ सब कह सत्य बोली ग्रहण करवाक पड़ो तेणु ये भौतिक साम्राज्य ऊर्धरे जो रही चीज जगत रही भगवत साम्राज्य भगवान से निज धाम परम ब्रह्म परम धाम भगवान का धाम हो परम धाम तेणु से धाम वर्णना जो करा मुनि माने चारि कुमार सनक सनातन सनंदन सनत कुमार से सब अप्राकृत सौंदर्य दर्शन करदि से बहुत उन्नत स्तर स्थिति चारि कुमार से पृथ्वी पृष्ठ जा नाने ब्रह्मलोक जाते ब्रह्मा जो साम्राज्य रही ब्रह्मा साम्राज्य आम भौतिक जगत सब श्रेष्ठ साम्राज्य तेणु सेठिकार सौंदर्य से भाव में बहुत सुंदर रही कि अधिक सौंदर्य रही जगत साम्राज्यर वर्णना जो कराकृत सौंदर्य सब रही कि सौंदर्य प्रति वैकुंठ जगत प्रति ये आसक्ति नाला असह्य मान बोली कह असह्य मान ये आसक्ति नाला कहीं ना जेहेतु षडसज्ज मान षडसज्ज मान छटी द्वार पार हो गले भौतिक जगत में गोटे पर गोटे द्वार पार हो छटी द्वार पार होगा पर्यतर से जो भौतिक जगत जो अंश जो परमार्थिक जगत रही भगवत साम्राज्य से जो रही दृश्य रही आकर्षित जाना हीजे सौंदर्य देखापी इच्छा हे रही कि समय रही देखा उपभोग करवा सौंदर्य भौतिक सौंदर्य जो भाव रही लोक मैंने उपभोग करमर सब रही प्रकृति कवि सब रही प्रकृति वर्णना कर सुंदर सुंदर प्रकृति कवि गंगाधर मेहर जी कहुए बहुत सुंदर सुंदर भाव में यह सब प्रकृतिर वर्णना कर रवींद्रनाथ टागोर ये भौतिक प्रकृति को केते सुंदर वर्णना कर जो वर्णना कर मंगले अहिला उषा निकच राजीव तुषा ये भाव सब बहुत सुंदर भाव में प्रकृतिर वर्णना कर सब कलकंठ कंठी कहला दर्शन दिय सती राति पाइला कितने सुंदर वर्णना कर प्रकृतिर तेणु जो मैंने प्रकृति कवि से मैंने ये प्रकृतिर सौंदर्य देखिए मुग्ध हो जाती ये शक्ति ये शक्ति प्रति से मोहित हो जाती तेनाली शक्त बोली कहुए से मैंने ये शक्ति रही शक्तिर प्रति ये आसक्त हो जाती शक्तिर ऊर्धर आग कि अच्छे से चिंता करती ना जो भावती शक्ति हूँ सबकि तेणु से शक्त बोली कहुए शक्तिर पूजक से प्रकृति कवि ये सब शक्त बोली कह शक्ति प्रति से आसक्त ये भौतिक प्रकृति शक्ति जार शक्ति से जापारती ना शक्तिमान शक्तिमान विषय से जापारती ना से भावती शक्ति ही सबकि तेणुक ये भावती ये मन मन रही आर कौन रही आम वैज्ञानिक मैंने बहुत उन्नत वैज्ञानिक मैंने अच्छा से सब शक्ति उपासना करती माध्याकर्षण शक्ति ये भाव में अनेक शक्तिर से सब उद्भावन करमती आम न्यूटन जो देखिले आपल गचर गोटे आपलटी पड़गला से चलला रिसर्च चलला गवेषणा चलला अंतिम से पहुँचले अंतिम तत्व होती माध्याकर्षण शक्ति ଏଇ ଶକ୍ତି ଯେଉଁ ଶକ୍ତି ବଳରେ ଆପଲଟି ପାଚିଗଲା ଯେତେବେଳେ ସେ ତଳକୁ ପଡ଼ିଲା, ଉପରକୁ ଗଲାନି। ତେଣୁ ଏ ଯେଉଁ ମାଧ୍ୟାକର୍ଷଣ ଶକ୍ତି ସେ ଭାବୁଛନ୍ତି ଏଇଟା ହିଁ ଶେଷ, ଆଉ କିଛି ତା ଉପରେ ନାହିଁ। କିନ୍ତୁ ସେ ଶକ୍ତିଟା କାହାର ସେଇଟା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ଯେଉଁମାନେ ଶକ୍ତିମାନ ବା ଭଗବାନ ପୂଜକ ସେମାନେ ଏଇ ଶକ୍ତିର ପ୍ରତି ଏତେ ଆକର୍ଷିତ ତାଙ୍କର ହୁଅନ୍ତି ନାହିଁ। ଶକ୍ତି ପ୍ରତି ସମସ୍ତେ ଆସକ୍ତ ହୋଇଯାଆନ୍ତି, ସେ ଶକ୍ତ ବୋଲି କୁହାଯାଏ। ଶକ୍ତିର ଉପାସନା କରନ୍ତି, ପ୍ରକୃତିର କେତେ ସୁନ୍ଦର ବର୍ଣ୍ଣନା ସବୁ କରାଯାଇଛି। ସେ ନୋବେଲ ପ୍ରାଇଜ୍ ପାଇଥିଲେ ରବୀନ୍ଦ୍ରନାଥ ଟାଗୋର। ରବୀନ୍ଦ୍ରନାଥ ଟାଗୋର ମଧ୍ୟ ସେହିଭଳି ଭାବରେ ବହୁତ ପ୍ରକୃତିର ସବୁ ତାଙ୍କର କବିତା ରଚନା କରିଛନ୍ତି। ତ ସେ ଯେଉଁ ନୋବେଲ ପ୍ରାଇଜ୍ ପାଇଥିଲେ ସେଇଟା ହେଉଛି, ସେ କାବ୍ୟଟା ନାଁ ହେଉଛି ଯେଉଁଟା ରୂପନାଥ ମହାରାଜ କହିଛନ୍ତି, ସେ ଯେଉଁ ଆମର ଯେଉଁ ବୈଷ୍ଣବ ଧାରା ଅଛି, ବୈଷ୍ଣବ ଧାରାରେ ଅପସମ୍ପ୍ରଦାୟ ସବୁ ରହିଛି। ତା ଦେହରେ ଗୋଟିଏ ଅପସମ୍ପ୍ରଦାୟ ହେଉଛି ବାଉଲ ଅପସମ୍ପ୍ରଦାୟ। ସେଇ ବାଉଲର ଜଣେ ବୈଷ୍ଣବ, ବାଉଲ ଅପସମ୍ପ୍ରଦାୟ ଜଣେ ବୈଷ୍ଣବ ହେଉଛନ୍ତି, ତାଙ୍କଠାରୁ ସେ ଏଇ ଜ୍ଞାନଟି ପ୍ରାପ୍ତ ହୋଇଥିଲେ ଗୀତାଞ୍ଜଳି। ସେ କାବ୍ୟଟି ନାଁ ହେଉଛି ଗୀତାଞ୍ଜଳି, ଯେଉଁଥିପାଇଁ ସେ ନୋବେଲ ପ୍ରାଇଜ୍ ପାଇଥିଲେ। ତେଣୁ ଏହିଭଳି ଭାବରେ ପ୍ରକୃତିର ବହୁତ ବର୍ଣ୍ଣନା କରାଯାଇଛି। ପ୍ରକୃତି ଯେଉଁମାନେ ଶାକ୍ତ ସେମାନେ ଶକ୍ତି ପ୍ରତି ଆସକ୍ତ ହୋଇଯାଆନ୍ତି, ଏହି ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେମାନେ ଚାହାନ୍ତି। ଏହି ସୌନ୍ଦର୍ଯ୍ୟ ପ୍ରତି ସେମାନେ କହନ୍ତି ଆଉ ଉର୍ଦ୍ଧ୍ୱରେ ଆଉ କିଛି ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଶକ୍ତି ପ୍ରତି ଆସକ୍ତ ହୁଅନ୍ତି ନାହିଁ, ସେମାନେ ଶକ୍ତିମାନ ପ୍ରତି ଆକର୍ଷିତ ହୁଅନ୍ତି। ତେଣୁ ଏଇ ଯେଉଁ ମୁନି ଚାରି କୁମାର, ଏମାନେ ଯଦିଓ ଭଗବାନ ଭକ୍ତ ନଥିଲେ କିନ୍ତୁ ବ୍ରହ୍ମ ଉପାସକ ଥିଲେ, ଜ୍ଞାନୀ, ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ବୋଲି କୁହାଯାଉ ସେମାନଙ୍କୁ। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ଜ୍ଞାନୀମାନେ ଭଗବାନଙ୍କର ରୂପ ପ୍ରତି ଏତେ ଆକର୍ଷିତ ନଥାନ୍ତି, ସେମାନେ ବ୍ରହ୍ମ ପ୍ରତି ଆକର୍ଷିତ ଥାଆନ୍ତି। ଯେମିତି ଆମର ସୁଖଦେବ ଗୋସ୍ୱାମୀ, ସେ ମଧ୍ୟ ବ୍ରହ୍ମ ପ୍ରତି ଆସକ୍ତ ଥିଲେ। ତେଣୁ ଜନ୍ମରୁ ଚାଲିଗଲେ ବ୍ରହ୍ମ ଚିନ୍ତନ କରିବା ପାଇଁ, ବ୍ରହ୍ମ ଆରାଧନା କରିବା ପାଇଁ ବ୍ରହ୍ମ ଚିନ୍ତନ କରୁଛନ୍ତି ଯାଇକରି। କିନ୍ତୁ ଯେତେବେଳେ ଭଗବାନଙ୍କ ରୂପ ଗୁଣ ଲୀଳା ଇତ୍ୟାଦି ସବୁ ବର୍ଣ୍ଣନା କରାଗଲା, ସେତେବେଳେ ସେ ନିଜକୁ ଧିକ୍କାର କରିଛନ୍ତି। ହରେର ଗୁଣାକ୍ଷିପ୍ତ ମଧ୍ୟ ବୋଲି କୁହାଯାଇଛି, ହରିଙ୍କର ଗୁଣ ପ୍ରତି ଆକ୍ଷିପ୍ତ ହୋଇଗଲେ, ନିଜକୁ ଧିକ୍କାର କଲେ ଯେ ଏତେ ସମୟ ମୁଁ ବୃଥା ନଷ୍ଟ କରିଦେଲି, ଏ ବ୍ରହ୍ମ ଉପାସନା କରୁଥିଲି, ଏ ଶକ୍ତିଙ୍କର ଉପରେ, ଶାକ୍ତଙ୍କ ଉପରେ ବ୍ରହ୍ମ ବୋଲି କୁହାଯିବ। ବ୍ରହ୍ମ ଉପାସକ ଯେଉଁମାନେ ଏ ଭୌତିକ ଜଗତରେ ଏ ଯେଉଁ ଶକ୍ତିର ଉପାସ କରନ୍ତି, ଆର ଉର୍ଦ୍ଧ୍ୱରେ ଯେଉଁମାନେ ଯାଆନ୍ତି ସେମାନଙ୍କୁ ବ୍ରହ୍ମ ଉପାସକ ବୋଲି କୁହାଯିବ। ବ୍ରହ୍ମବାଦୀ ସେମାନେ ବ୍ରହ୍ମଚିନ୍ତନ କରନ୍ତି। କିନ୍ତୁ ସେଭଳି ବ୍ରହ୍ମବାଦୀ ଥିଲେ ସୁଖଦେବ ଗୋସ୍ୱାମୀ, ଯିଏକି ଯାହାଙ୍କଠାରୁ ଆମେ ଭାଗବତକୁ ଶ୍ରବଣ କରୁଛେ। ସେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ ବ୍ରହ୍ମ ପ୍ରତି ଏତେ ଆସକ୍ତ ଥିଲେ ଜନ୍ମରୁ ଚାଲିଗଲେ, ପ୍ରବଜ୍ଞା କରି ଚାଲିଗଲେ। ତେଣୁ ବ୍ରହ୍ମଚିନ୍ତନରେ ସେ ଧ୍ୟାନ ରହିକି ରହୁଛନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି। କିନ୍ତୁ ଯେତେବେଳେ ଭଗବାନଙ୍କ ରୂପ ଗୁଣ ଲୀଳା ଏତେ ଶ୍ରବଣ କଲେ, ସେତେବେଳେ ଭଗବାନଙ୍କର ପ୍ରତି ଆସକ୍ତି ତାଙ୍କର ଆସିଗଲା। କୁହାଯାଇଛି ହରେ ଗୁଣାକ୍ଷିପ୍ତ ମଧ୍ୟ ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନ ନିତ୍ୟଂ ବିଷ୍ଣୁଜନ ପ୍ରିୟ। ଭଗବାନଙ୍କର ପ୍ରତି ଗୁଣ ପ୍ରତି ଯିଏ ଆକର୍ଷିତ ହୋଇକି ଆସିଲେ, ହରେ ଗୁଣାକ୍ଷିପ୍ତ ମଧ୍ୟ ନିଜକୁ ଧିକାର କଲେ, ବିଷ୍ଣୁନାଥ ଚକୁରୀଠାକୁ କହୁଛନ୍ତି ଧିକ୍ ମେ ମତି ବୋଲି କହୁଛନ୍ତି, ମୋର ମତିକୁ ଧିକ୍, ମୁଁ ଏତେ ସମୟ ବୃଥା ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ, ଭଗବାନଙ୍କ ଏତେ ସୁନ୍ଦର ରୂପ ରହିଛି, ଗୁଣ ରହିଛି, ଲୀଳା ରହିଛି, ମୁଁ କାହିଁକି ମୋର ସମୟକୁ ନଷ୍ଟ କରିଦେଲି, ବର୍ବାଦ କରିଦେଲି, ଏହିଭଳି ଭାବେ ନିଜକୁ ଧିକ୍କାର କରିଛନ୍ତି। ତେଣୁ ସେ ଆସିକରି ହରେ ଗୁଣାକ୍ଷିପ୍ତ ମଧ୍ୟ ଭଗବାନ ବାଦରାୟଣୀ, ବାଦରାୟଣୀ ଯେ ଏଇ ବ୍ୟାସଦେବଙ୍କର ପୁତ୍ର, ଏତେ ବହୁତ ତାଙ୍କର ଗୁଣ ରହିଛି, ଭଗବାନ ଶବ୍ଦ ବ୍ୟବହାର କରାଯାଇଛି, ଭଗବାନ ବାଦରାୟଣୀ ଅଧ୍ୟଗାନ ମହଦାଖ୍ୟାନ, ତାପରେ ସେ ଅଧ୍ୟୟନ କଲେ ମହଦାଖ୍ୟାନ, ଏଇ ଭାଗବତଙ୍କୁ ଅଧ୍ୟୟନ କଲେ। ତେଣୁ ଭଗବାନଙ୍କର ଏଇ କଥା ରହିଛି ଭାଗବତମରେ, ଏଇଟାକୁ ଅଧ୍ୟୟନ କରି ଏଇ କଥାକୁ କହି, ଭାଗବତଙ୍କ କଥା କହିକି ସେ ନିତ୍ୟଂ ବିଷ୍ଣୁଜନ ପ୍ରିୟ ହୋଇଗଲେ, ବିଷ୍ଣୁଜନଙ୍କ ପ୍ରିୟ ହୋଇଗଲେ। ସେ ବିଷ୍ଣୁଜନ ହୋଇଗଲେ, ଏବଂ ସିଏ ମଧ୍ୟ ବିଷ୍ଣୁ ଜନକ ପ୍ରିୟ ମଧ୍ୟ ହେଇଗଲେ। ଭଗବାନଙ୍କର ଏହି ଭାଗବତ ଶ୍ରବଣ କରି ଯେଉଁମାନେ ଭାଗବତ କେବଳ ଶ୍ରବଣ କରିବେ ବା ଅଧ୍ୟୟନ କରିବେ ସେମାନେ ଭଗବାନ ଭକ୍ତ ହେଇଯିବେ, ବିଷ୍ଣୁଜନ ହେଇଯିବେ, ସେମାନେ ନିତ୍ୟଂ ବିଷ୍ଣୁଜନ ପ୍ରିୟ। ତେଣୁ ଏଇଭଳି ଭାବରେ ଥିଲେ ଚାରି କୁମାର, ସେ ମଧ୍ୟ ବ୍ରହ୍ମ ଚିନ୍ତନ କରୁଥିଲେ ବ୍ରହ୍ମ, କିନ୍ତୁ ଯେତେବେଳେ ଭଗବାନଙ୍କ ବିଷୟରେ ଜାଣିଲେ, ଭଗବାନଙ୍କ ଧାମ ବିଷୟରେ ଜାଣିଲେ, ସେତେବେଳେ ସେ ଆକୃଷ୍ଟ ହେଇକି ଆସିଛନ୍ତି। ତେଣୁ ଏ ବୈକୁଣ୍ଠର ଯେଉଁ ଶୋଭା ରହିଛି ସେ ପ୍ରତି କୁହାଯାଉଛି ଷଡ଼ସଜ୍ଜ ମାନା, ତାଙ୍କର ଏତେ ଆସକ୍ତି ନାହିଁ, ନାହିଁ ବୈକୁଣ୍ଠ ଲୋକ ପ୍ରତି ସେତେ ଆସକ୍ତି ନାହିଁ, ବୈକୁଣ୍ଠ ପତି ପ୍ରତି ସେତିକି ଆସକ୍ତି ରହିଛି। ହାୟର ଯେଉଁଟା ଜଣେ ଉନ୍ନତ ଆସକ୍ତି ଜଣଙ୍କର ରହିଲେ ନିଚତର ଆସକ୍ତି ଚାଲିଯିବ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଯେଉଁମାନେ ଭଗବତ ଗୀତାରେ ବର୍ଣ୍ଣନା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେଉଁ ରସୋ ପି ରସପ୍ୟସ ଯେଉଁମାନେ ଗୋଟେ ଉନ୍ନତ ରସ ପ୍ରାପ୍ତ ହେବେ ସେମାନେ ଏ ଯେଉଁ ନିଚତର ରସ ପ୍ରତି ସେମାନେ ଆସକ୍ତ ହେବେ ନାହିଁ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସୁନ୍ଦର ଶ୍ଳୋକଟି କହିଛନ୍ତି ଭଗବାନ, ତେଣୁ ଏମାନେ ରସବର୍ଜ୍ୟ ରସପ୍ୟସ ପରମ ଦୁଷ୍ଟୁଆ ନିବର୍ତ୍ତତେ, ପରମ ଦୁଷ୍ଟୁଆ ଯେଉଁମାନେ ଉନ୍ନତର ସ୍ୱାଦ ପ୍ରାପ୍ତ ହେବେ ସେମାନେ ନିମ୍ନତର ସ୍ୱାଦ ପ୍ରତି ଆକୃଷ୍ଟ ହେବେ ନାହିଁ। ଯେଭଳି ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ସମୟରେ ଆମେରିକା ସରକାର 1965 କଥା, ସେ ସମୟରେ ଆମେରିକା ସରକାରଙ୍କର ଗୋଟେ ଚିନ୍ତା ହୋଇଯାଇଥିଲା, ତାଙ୍କର ଅଧିକାଂଶ ନାଗରିକମାନେ ସେମାନେ ସବୁ ହିପି ପାଲଟି ଯାଇଥିଲେ, ହିପି ମୁଭମେଣ୍ଟ ଚାଲିଥିଲା ସେଠି, ଏବଂ ସେମାନେ ଡ୍ରଗ୍ ଆଡିକ୍ଟ ହେଇକିରି ସବୁବେଳେ ବଜା ମାନେ ରାସ୍ତାରେ ପଡ଼ିକି ରହୁଥିଲେ। ଯଦିଓ ବହୁତ ଧନୀ ପରିବାର ବ୍ୟକ୍ତି କିନ୍ତୁ ଡ୍ରଗ୍ ଆଡିକ୍ଟ ହେଇକିରି ସବୁବେଳେ ରାସ୍ତାରେ ପଡ଼ିକି ରହୁଥିଲେ, ଭିକାରୀ ଭଳି ରହୁଥିଲେ। ତେଣୁ ଆମେରିକା ସରକାର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନରେ ଯୋଗ ଦେଲେ ସେତେବେଳେ ବହୁତ ସହଜରେ ସେସବୁ ତ୍ୟାଗ କରିଦେଲେ। ଆମର ବର୍ତ୍ତମାନ ଭାରତବର୍ଷରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସବୁ ଚାଲିଛି, ଆନ୍ଦୋଳନ ଚାଲିଛି, କେମିତି ଏସବୁ ମଦ ଦୋକାନ ସବୁ ବନ୍ଦ କରାଯିବ, ଏହିଭଳି ଭାବରେ ବହୁତ ପ୍ରକାର ଆନ୍ଦୋଳନ ହେଉଛି। କିନ୍ତୁ ମଦ ଦୋକାନ ବନ୍ଦ କରିଦେଲେ ଲୋକମାନଙ୍କର ମଦ ନିଶା ଚାଲିଯିବ ତା ନୁହଁ, ସେମାନେ କେମିତି ନା କେମିତି ହେଲେ ଯେଉଁ ମଦପାନ କରିବେ। ମଦ ନିଶାକୁ ବନ୍ଦ କରିବା ପାଇଁ ଏଇ ହରେ କୃଷ୍ଣ ଆନ୍ଦୋଳନକୁ ପ୍ରଚାର କରିବାକୁ ପଡ଼ିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଏଇଟାକୁ ଲୋକମାନେ ଜାଣିନାହାନ୍ତି। ଏଇ ମହାମନ୍ତ୍ର ପ୍ରଚାର ଦ୍ୱାରା ମଦ ଦୋକାନ ଯେଉଁ ରହିଛି ସେଟାକୁ ଆଉ ଲୋକମାନେ ଯିବେନି, ସେଠିକି ପଚାରିବେ ନାହିଁ। ଏହାର ଉଦାହରଣ ରହିଛି ଆମେରିକାରେ, ଲୋକମାନେ ଏଇଭଳି ଭାବରେ ଆସକ୍ତି ରହିଥିଲେ, ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ସେମାନେ ଭଲ ହେଇପାରୁନଥିଲେ। ଆଜିକାଲି ବର୍ତ୍ତମାନ ଭାରତବର୍ଷରେ ମଧ୍ୟ ସେଇଭଳିଆ ଡ୍ରଗ୍ ଏ କ'ଣ ସେଇଟା ଯେଉଁ ରହିଛି ଏଡ୍ସ ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ଏଡ୍ସ ଏ ଯେଉଁ ତାପରେ ଯେଉଁ ମଦ ନିଶା ଏସବୁ ଭଲ କରିବାର ଏକମାତ୍ର ଉପାୟ ହେଉଛି ହରିନାମ, ହରେ ନାମ ହରେ ନାମ ହରେ ନାମ ହେଇବ କେବଳ କଳ ନାସ୍ତେଇବ 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 ଗତିର ନଥା, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ସେମାନେ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି ନା ଏଇଭଳି ଭାବରେ ମଦ ଦୋକାନ ବନ୍ଦ କରିଦେଲେ ଲୋକମାନେ ଆଉ ମଦ ପିଇବେ ନାହିଁ, ବା ଏଇଭଳି ଭାବରେ ତୁମେ ସବୁ କଣ୍ଡମ ବ୍ୟବହାର କର ଏଡ୍ସ ଦୂର ହେଇଯିବ, ଏଇଭଳି ଭାବରେ ସବୁ ପ୍ରଚାର ଚାଲିଛି। କିନ୍ତୁ ଏହିସବୁ ରୋଗ ଦୂର କରିବାର ଏକମାତ୍ର ଉପାୟ ହେଉଛି ଭଗବାନଙ୍କର ନାମ, ଭଗବାନଙ୍କର ଶରଣରେ ଗଲେ। ହାୟର ଜଣେ ଉନ୍ନତର ସ୍ୱାଦ ନ ପାଇଲେ ନିମ୍ନତର ସ୍ୱାଦ ପ୍ରତି ସେ ଆକର୍ଷିତ ଯେଉଁ ଆସକ୍ତି ଛାଡ଼ିପାରିବ ନାହିଁ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେ କହିଛି କଥା କହିଲେ, ରସବର୍ଜ୍ୟ ରସପ୍ୟସ୍ୟ ପରମ ଦୁଷ୍ଟୁଆ ନିବର୍ତ୍ତତେ, ଜଣେ କହିବ ଯେଉଁ ସବୁ ରସ ରସ ପ୍ରତି ଯେଉଁ ଆସକ୍ତି ରହିଛି, ଜିହ୍ୱାର ଯେଉଁ ଆସକ୍ତି ରହିଛି, ଏ ଜିହ୍ୱାର ଆସକ୍ତି ହେଉଛି ସବୁଠାରୁ ଶ୍ରେଷ୍ଠ। ଯେତେ ଆମର ଇନ୍ଦ୍ରିୟମାନେ ଅଛନ୍ତି ଜିହ୍ୱା ଇନ୍ଦ୍ରିୟ ହେଉଛି ସବୁଠାରୁ ଶ୍ରେଷ୍ଠ ଇନ୍ଦ୍ରିୟ, କାରଣ ଇନ୍ଦ୍ରିୟମାନେ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ହିସାବରେ ଅଲଗା ଅଲଗା ଅଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, କିନ୍ତୁ ତା ଦେହରେ ଗୋଟିଏ ଇନ୍ଦ୍ରିୟ ହେଉଛି ଯେଉଁଟା କର୍ମେନ୍ଦ୍ରିୟରେ ଯିବ ଜ୍ଞାନେନ୍ଦ୍ରିୟରେ ବି ଯିବ, ସେଇଟା ହେଉଛି ଜିହ୍ୱା। ଜିହ୍ୱାଟା ଯେତେବେଳେ କଥା କହୁଛି ସେତେବେଳେ ସେ କର୍ମେନ୍ଦ୍ରିୟରେ ଯିବ, ଜିହ୍ୱାଟା ଯେତେବେଳେ ରସନା ବା ରସନା ଖାଦ୍ୟ ଗ୍ରହଣ କରୁଛି ବା ରସ ଆସ୍ୱାଦନ କରୁଛି ସେତେବେଳେ ସେଟା ଜ୍ଞାନେନ୍ଦ୍ରିୟରେ ଯିବ। ସେଥିପାଇଁ ଭକ୍ତିମନ ଠାକୁର କହିଲେ ତାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦୂରମତି, ଜିହ୍ୱା ହେଉଛି ବହୁତ ଲୋଭମୟ, ତାକେ ଯେତେ କଠିନ ସଂସାରରେ ଭାଗବତ ବର୍ଣ୍ଣନା କରାଯାଇଛି, ଯଦି ସବୁ ଇନ୍ଦ୍ରିୟମାନଙ୍କୁ ଜଣେ ଜିତିଗଲେ ମଧ୍ୟ ସେ ତାକୁ ଜିତେନ୍ଦ୍ରିୟ ବୋଲି କୁହାଯିବ ନାହିଁ, ଯଦି ସେ ଜିହ୍ୱା ଇନ୍ଦ୍ରିୟକୁ ଜିତି ନାହିଁ। ତେଣୁ ଜିହ୍ୱା ଇନ୍ଦ୍ରିୟକୁ ଜିତିଲେ ହିଁ ପଦେ ବୁଝିବାକୁ କହିବାକୁ ପଡ଼ିବ, ସେ ହେଉଛନ୍ତି ଜିତେନ୍ଦ୍ରିୟ। ତେଣୁ ଏଇ ଜିହ୍ୱା ଇନ୍ଦ୍ରିୟକୁ ଜିତିବା ପାଇଁ ବହୁତ ମୁନିମାନେ ବହୁତ ପ୍ରକାର ଚେଷ୍ଟା କରନ୍ତି। ସେମାନେ କହିବେ ରସନାକୁ ମୁଁ ତ୍ୟାଗ କରିଦେବି, ରସନା ପ୍ରତି ଆକର୍ଷିତ ମୋର ଆସକ୍ତି ରହିଛି, ତ ରସନାକୁ ତ୍ୟାଗ କରିଦେବି, ଭଲ ଖାଦ୍ୟ ମୁଁ ଖାଇବି ନାହିଁ, ଯେମିତି ଆମ ମହାତ୍ମା ଗାନ୍ଧୀ କହିଥିଲେ ଖରାପ ଜିନିଷ ଦେଖିବା ନାହିଁ, ତିନୋଟି ମାଙ୍କଡ଼ର ଉଦାହରଣ ଦେଉଥିଲେ। ହଁ, ସେଇଭଳି ଭାବରେ ମୁନିମାନେ କହିବେ ଆମେ ଭଲ ଜିନିଷ ଖାଇବୁ ନାହିଁ, ମିଠା ଜିନିଷ ଖାଇବୁ ନାହିଁ। ଏଇଭଳି ଭାବେ ରସ ବର୍ଜନ କଲେ ମଧ୍ୟ ତାଙ୍କର ଭିତରେ ଯେଉଁ ରହିଛି ଅନକନସିୟସ୍ ଷ୍ଟେଜ୍ ବା ସବକନସିୟସ୍ ଷ୍ଟେଜ୍ରେ ସେ ରହିବ, ରସନାଟା ରହିବ, ଆସକ୍ତିଟା ରହିବ। କିନ୍ତୁ ଜଣେ ବରଂ ଦୃଷ୍ଟୁଆ ନିବର୍ତ୍ତତେ, ଜଣେ ଯେତେବେଳେ ଉନ୍ନତର ସ୍ୱାଦ ପ୍ରାପ୍ତ ହେବ ସେତେବେଳେ ସେ ନିମ୍ନତର ସ୍ୱାଦ ପ୍ରତି ଆକର୍ଷିତ ହେବ ନାହିଁ। ଆମର ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଜଣେ ଯେତେବେଳେ ରସଗୋଲା ଖାଉଛି ସେତେବେଳେ ସେ ଆଉ ଗୁଲୁଗୁଲା ପ୍ରତି ଆକର୍ଷିତ ହେବ ନାହିଁ। ସେଇଭଳି ଭାବରେ ଏଇ ଯେଉଁ ସନକ ସନକାଦିରେ ସନକ ସନକ ସନାତନ ସନାତନ ସନତ କୁମାର, ସେମାନେ ଭଗବାନ ପ୍ରତି ଆକର୍ଷିତ ହୋଇଛନ୍ତି। ତେଣୁ ଏ ଯେଉଁ ଭଗବାନଙ୍କ ଶକ୍ତି ପ୍ରତି ଏତେ ଆକର୍ଷଣ ନାହିଁ, ସେଥିପାଇଁ ଅସଜ୍ୟମାନ ବୋଲି କୁହାଯାଉଛି। ଷଡ଼ସଜ୍ୟମାନ ସେ ଗୋଟିଏ ପରେ ଗୋଟିଏ ଦ୍ୱାରକୁ ପାର ହେଇକି ଯାଉଛନ୍ତି। ଯେଉଁ ସୁନ୍ଦର ସୌନ୍ଦର୍ଯ୍ୟ ରହିଛି, ଅପ୍ରାକୃତିକ ସୌନ୍ଦର୍ଯ୍ୟ, ତା ପ୍ରତି ଜଣେ ଆକର୍ଷିତ ହୋଇଯିବ, ସେଥିରେ ଜଣେ ଆକର୍ଷିତ ହୋଇକି ରହିଯିବ, ସେ କେମିତି ସୁନ୍ଦର ସୌନ୍ଦର୍ଯ୍ୟ ରହିଛି। ଅବଶ୍ୟ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଧାମ ଭିତରେ କୌଣସି ତଫାତ ନାହିଁ, କିନ୍ତୁ ତଥାପି ଆମର ରୂପ ଗୋସ୍ୱାମୀ କହିଛନ୍ତି ଯେଭଳି ଭାବରେ ବର୍ଣ୍ଣନା କରାଯାଇଛି ନାମାଷ୍ଟକମ୍ରେ, ଯେଉଁ ଭଗବାନଙ୍କର ନାମ ଓ ଭଗବାନ ଭିତରେ ତଫାତ ନାହିଁ, କିନ୍ତୁ ତଥାପି ମାନେ ନାମ ଠାରୁ ନାମୀଙ୍କ ଠାରୁ ଭଗବାନ ନାମ ହନ୍ତ କରୁଣା ଇତି ଜାଣିମହେ, ରୂପ ଗୋସ୍ୱାମୀ ତାଙ୍କର ନାମାଷ୍ଟକ ବର୍ଣ୍ଣନା କରିଛନ୍ତି। ଭଗବାନଙ୍କର ବାଚ୍ୟବାଚକ ମିଦମ୍, ଭଗବାନଙ୍କର ନାମ ଏବଂ ଭଗବାନ କୌଣସି ତଫାତ ନାହିଁ। ନାମ ଅଭିନନ୍ଦନ ନାମ ନାମିନ ଭଗବାନ ଆଉ ଭଗବାନଙ୍କର ସେ ଅପ୍ରାକୃତ ଜଗତ ହେଉଛି ସେହିଭଳି ଭାବରେ ଅଦ୍ୱୟ ଜଗତ, ତାଙ୍କର କୌଣସି ତଫାତ ନାହିଁ। କିନ୍ତୁ ତଥାପି ସେଥିରେ ମଧ୍ୟ ବର୍ଣ୍ଣନା ରୂପ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନଙ୍କର ଭଗବାନ ଠାରୁ ଭଗବାନଙ୍କ ନାମ ଆହୁରି କରୁଣାମୟ, ହନ୍ତ କରୁଣା ଇତି ଜାଣିମହେ କୁହାଯାଇଛି, ବହୁତ କରୁଣାମୟ। ସେଭଳି ଭାବରେ ଯଦିଓ କୌଣସି ତଫାତ ନାହିଁ, କିନ୍ତୁ ତଥାପି ସୂକ୍ଷ୍ମ ଭାବରେ ଦେଖିଲେ ତା ତଫାତ ରହିଛି। ତେଣୁ ସନକ ସନାତନ ସନାତନ ସନନ୍ଦ କୁମାର ଯଦିଓ ଏ ଅପ୍ରାକୃତ ସୌନ୍ଦର୍ଯ୍ୟ ଦର୍ଶନ କରୁଛନ୍ତି, ପ୍ରଥମଥର ପାଇଁ ଦେଖୁଛନ୍ତି, ତା ପୂର୍ବରୁ କେବଳ ଶ୍ରବଣ କରିଥିଲେ, ପିତାଙ୍କ ପାଖରୁ ଶ୍ରବଣ କରିଥିଲେ, ପିତା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରିଛନ୍ତି, ଅପ୍ରାକୃତ ଜଗତ ବିଷୟରେ ବର୍ଣ୍ଣନା କରିଛନ୍ତି, ଚିନ୍ତାମଣି ପ୍ରକାଶକଳ୍ପ ବୃକ୍ଷ ରକ୍ଷା ବୁଦ୍ଧିଷୁ ସୁରଭୀରବିପାଳୟନ୍ତ ଲକ୍ଷ୍ମୀ ସହସ୍ର ସତସଂ ଭ୍ରମସେବ୍ୟମାନ ଗୋବିନ୍ଦମାଦିପୁରୁଷଂ ତମଂ ଭଜାମି। ତେଣୁ ଏହିସବୁ ଭୌତିକ ଭଗବତ ସାମ୍ରାଜ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରିଛନ୍ତି, ଶୁଣିକିରି ସେ ଆଗ୍ରହ ହୋଇକି ଯାଇଛନ୍ତି ଚାରି କୁମାର। କିନ୍ତୁ ଭଗବାନଙ୍କର ଏ ଯେଉଁ ରହିଛି ସେ ଭାଗବତ ସାମ୍ରାଜ୍ୟ, ତାହା ପ୍ରତି ଅସଜ୍ୟମାନ ବୋଲି କୁହାଯାଉଛି, ଏତେ ତାଙ୍କର ଆସକ୍ତି ନାହିଁ, କାରଣ ସେ ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ ବହୁତ ଆଗ୍ରହ ହୋଇଯାଇଛି, ତାଙ୍କର ଆସିଯାଇଛି ଭଗବାନ ରୂପ ଦେଖିବା ପାଇଁ ଆଗ୍ରହରେ ସେ ଯାଉଛନ୍ତି। ଗୋଟିଏ ପରେ ଗୋଟିଏ ଗେଟ୍ ପାର ହେଇକି ଯାଉଛନ୍ତି, ଛଅଟି ଗେଟ୍ ପାର ହୋଇଗଲେଣି ଷଡ଼ସଜ୍ୟମାନ, କିନ୍ତୁ ଅସଜ୍ୟମାନ ତାଙ୍କର କୌଣସି ଆସକ୍ତି ନାହିଁ ସେଥିପ୍ରତି, କାହିଁକି ନା ଭଗବାନ ପ୍ରତି ଆସକ୍ତି, ଭଗବାନ ରୂପ ଦର୍ଶନ କରିବେ, କେତେ ସୁନ୍ଦର ରୂପ ଭଗବାନଙ୍କର, କେବଳ ଶୁଣିଥିଲେ, କିନ୍ତୁ ଆଜି ଯେତେବେଳେ ଯାଉଛନ୍ତି ତସ୍ମିନ୍ ଅତିଥ୍ୟ ମୁନେହ ଷଡ଼ସଜ୍ୟମାନ, ଏଇଭଳି ଭାବରେ ଛଅଟି ଦ୍ୱାର ପାର ହୋଇଗଲେ, କିନ୍ତୁ ସେ ତା ପ୍ରତି ସେ ଭୌତିକ ଭଗବତ ସାମ୍ରାଜ୍ୟ ପ୍ରତି ଏତେ ଆସକ୍ତି ତାଙ୍କର ନଥିଲା, ଅସଜ୍ୟମାନ ବୋଲି କୁହାଯାଇଛି। ତେଣୁ କକ୍ଷା ସମାନ ବୟସାଗତ ସପ୍ତମାୟା, ତେଣୁ ଯେତେବେଳେ ସପ୍ତମ ଦ୍ୱାରରେ ପହଞ୍ଚିଲେ ସେତେବେଳେ ଦେଖିଲେ ସମାନ ବୟସା, କୁହାଯାଏ ବୈକୁଣ୍ଠ ଜଗତରେ ଭଗବାନ ଏବଂ ଭଗବତ ବୈକୁଣ୍ଠବାସୀ ଭିତରେ ତଫାତ ଜଣେ ଜାଣିପାରିବ ନାହିଁ। ଜଣେ ଯେତେବେଳେ ଯେତିକି ଯିବେ ସେ ଭଗବାନଙ୍କର ରୂପ ଯେଉଁଭଳି ଭାବରେ, ଭଗବାନଙ୍କର ଭକ୍ତମାନେ ଯେଉଁମାନେ ଅଛନ୍ତି ବୈକୁଣ୍ଠବାସୀମାନଙ୍କର ରୂପ ମଧ୍ୟ ସେହିଭଳି ଭାବରେ ସାରୂପ୍ୟ ମୁକ୍ତି ସେମାନେ ପ୍ରାପ୍ତ ହୋଇଛନ୍ତି। ଭଗବାନଙ୍କ ଭଳି ରୂପ ସେମାନେ ପ୍ରାପ୍ତ ହୋଇଛନ୍ତି। ପାଞ୍ଚ ପ୍ରକାର ମୁକ୍ତିରୁ ଗୋଟିଏ ମୁକ୍ତି ହେଉଛି ସାରୂପ୍ୟ ମୁକ୍ତି। ତେଣୁ ଭଗବାନ ଭକ୍ତମାନେ ଯେଉଁମାନେ ରହିଛନ୍ତି ବୈକୁଣ୍ଠ ଲୋକରେ ସେମାନେ ଭଗବାନଙ୍କ ଭଳି ଦେଖିବେ। ଯେମିତି ବର୍ତ୍ତମାନ ଆମ ଭାରତବର୍ଷରେ ବା ଏଇ ବା ପୃଥିବୀ ପୃଷ୍ଠରେ ଯିଏ ରାଷ୍ଟ୍ରପତି ଅଛନ୍ତି, ଆମ ଭାରତବର୍ଷର ଯିଏ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ, ସିଏ ମଧ୍ୟ ଆମ ଭଳିଆ ଜଣେ ମନୁଷ୍ୟ, ସେ କିଛି ଅଲଗା ନୁହଁ। ସେଇଭଳି ଭାବରେ ଭଗବତ ସାମ୍ରାଜ୍ୟରେ ଯେଉଁମାନେ ଅଛନ୍ତି ମୁକ୍ତି ପାଇଛନ୍ତି, ରୂପ ସାରୂପ୍ୟ ମୁକ୍ତି ପାଇଛନ୍ତି, ଭଗବାନଙ୍କ ଭଳି ରୂପ ସେମାନେ ପ୍ରାପ୍ତ ହୋଇଛନ୍ତି। ଭଗବାନ ଯେଉଁଭଳି ଭାବରେ ସୁନ୍ଦର ରୂପ ରହି ଚତୁର୍ଭାବ ଚତୁର୍ଭୁଜ ରହିଛନ୍ତି, ଚତୁର୍ଭୁଜ କଞ୍ଜ ରଥାଙ୍କ ଶଙ୍ଖ ଗଦ ଧର ଧାରଣ ସ୍ମରନ୍ତି। ଭଗବାନଙ୍କ ଚାରୋଟି ଭୁଜ ରହିଛି, ଚାରି ଭୁଜରେ ଚାରୋଟି ଆୟୁଧ ତାଙ୍କର ରହିଛି, ଶଙ୍ଖ ଚକ୍ର ଗଦା ପଦ୍ମ। ଏ ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମର ପରିସ୍ଥିତି ନେଇକରି ଭଗବାନଙ୍କର ନାମ ଅଲଗା ଅଲଗା ରହିଛି। କେତେବେଳେ ତାଙ୍କୁ କୁହାଯାଉଛି କେଶବ, କେତେବେଳେ ନାରାୟଣ, କେତେବେଳେ ମାଧବ, କେତେବେଳେ ଗୋବିନ୍ଦ, କେତେବେଳେ ବିଷ୍ଣୁ, କେତେବେଳେ ମଧୁସୂଦନ, ଏଭଳି ଭାବେ ବିଭିନ୍ନ ନାମ ଯେଉଁ ରହିଛି ଭଗବାନଙ୍କର ଯେଉଁ ଚତୁର୍ଭୁଜ ରହିଛି, ଏ ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମର ଯେଉଁ ସ୍ଥିତି ନେଇକରି ତାଙ୍କର ନାମ ହୋଇଛି ବୈକୁଣ୍ଠ ଲୋକରେ। ଏଇଭଳି ଭାବରେ ବୈକୁଣ୍ଠ ପତି ଯେଉଁ ରହିଛନ୍ତି ତାଙ୍କର କେଉଁ ବୈକୁଣ୍ଠ ପତିଙ୍କର କେଉଁ ନାମ ରହିଛି, ଏଇ ଯେଉଁ ଚାରୋଟି ଆୟୁଧର ସ୍ଥିତି ନେଇକି ରହିଛି ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଭଗବାନଙ୍କ ରୂପ ଯେଉଁଭଳି ଭାବରେ ରହିଛି, ଭଗବାନଙ୍କର ଭକ୍ତମାନଙ୍କ ରୂପ ମଧ୍ୟ ସେଇଭଳି ଭାବରେ, ଜଣେ ଜାଣିପାରିବନି ଏ ଭଗବାନ ନା ଏ ଭଗବାନ ଭକ୍ତ। କେବଳ ତଫାତ୍ ହେଉଛି କେଉଁଟା ନା ଯେଉଁ ରହିଛି କୌସ୍ତୁଭମଣି, ଭଗବାନଙ୍କର କଣ୍ଠରେ କୌସ୍ତୁଭ ରହିଛନ୍ତି, କୌସ୍ତୁଭମଣି ଯେଉଁ କୌସ୍ତୁଭମଣି ଭଗବାନ ପ୍ରକଟ ଲୀଳାରେ ଏଇ ସମୁଦ୍ର ମନ୍ଥନରୁ ବାହାରିଥିଲା କୌସ୍ତୁଭମଣି। କୌସ୍ତୁଭମଣି ଯେତେବେଳେ ବାହାରିଥିଲା ସେତେବେଳେ ଦେବତାମାନେ ଏବଂ ଅସୁରମାନେ ସମସ୍ତେ ସେ ପ୍ରକାର ଆଗ୍ରହ ପ୍ରକାଶ କଲେ କୌସ୍ତୁଭମଣି ନେବା ପାଇଁ, କିନ୍ତୁ ଭଗବାନ କହିଲେ ମୋର କିଛି ଏଠାରେ ଅଛି ନା ନାହିଁ, କିଛି କଣ୍ଟ୍ରିବ୍ୟୁସନ୍ କିଛି ଅଛି ନା ନାହିଁ ସମ୍ରାଜ୍ୟ ସମୁଦ୍ର ମନ୍ଥନରେ, ତେଣୁ ମୋତେ ବି କିଛି ମୋର କିଛି ଦରକାର ନା ନାହିଁ। ତେଣୁ ଭଗବାନ ଯେତେବେଳେ ଚାହିଁଲେ କୌସ୍ତୁଭମଣି ଗ୍ରହଣ କରିବା ପାଇଁ ସେତେବେଳେ ସେମାନେ ରାଜି ହୋଇଗଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର କଣ୍ଠ ଦେଶରେ କୌସ୍ତୁଭମଣି ଶୋଭା ପାଉଛି। ତେଣୁ ଏଇ ଯେଉଁ କୌସ୍ତୁଭ ରହିଛି ଏଇଥିରୁ ଆମେ ଜାଣିବା ଯେ ଭଗବାନ ଏବଂ ଭଗବାନ ଭକ୍ତ ଭିତରେ ତଫାତ୍ ରହିଛି। କୌସ୍ତୁଭ ସମସ୍ତଙ୍କ ସମସ୍ତେ ଧାରଣ କରିଛନ୍ତି, ବିଭିନ୍ନ ପ୍ରକାର ମଣି ଧାରଣ କରିଛନ୍ତି, କିନ୍ତୁ କୌସ୍ତୁଭମଣି କେବଳ ଭଗବାନ ହିଁ ଧାରଣ କରନ୍ତି। ତେଣୁ ସେଠି ସମାନ ବୟସ, ସେଠି କୌଣସି ଏଜ୍ ନାହିଁ, ଏଜ୍ ଫ୍ୟାକ୍ଟର ନାହିଁ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ସେଥିରେ କୌଣସି କୌଣସି ସମୟର ସେଠି ନାହିଁ, କାଳର ସେଠି ପ୍ରତିକ୍ରିୟା ନାହିଁ। ଅତୀତ ବୟସ ବଢ଼ିଗଲା ସବୁ ବୁଢ଼ା ହୋଇଗଲେ ସବୁ ଏସବୁ ନାହିଁ, ସେସବୁ ନାହିଁ, ବୟସର କୌଣସି ତାର ବୟସ ସବୁବେଳେ ସେଠି ନିତ୍ୟ ବର୍ତ୍ତମାନ, ସବୁବେଳେ ନିତ୍ୟ ବର୍ତ୍ତମାନ, ସେଠି ଅତୀତ ବର୍ତ୍ତମାନ ଭବିଷ୍ୟତ ଏସବୁ ନାହିଁ, କେବଳ ବର୍ତ୍ତମାନ ନିତ୍ୟ ବର୍ତ୍ତମାନ ସବୁବେଳେ ପାଇଁ ବର୍ତ୍ତମାନ ସମୟ ସେଠି ରହିଛି। ତେଣୁ ଆ ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା ଯଚ୍ଚ ବ୍ରଜନ୍ତି ଅନିମିଷା ସ୍ୱଭାବାନୁବୃତ୍ତିଆ ଜୁରି ଜମାୟୁ ପରି ନା ସ୍ମରଣୀୟ ଶିଳା ବର୍ତ୍ତୁମିତ ସୁଜସ କଥନାନୁରାଗ ବୈକଳ୍ପ ବାଷ୍ପ କଳ୍ପା ପୁଲକିତା କୃତାଙ୍ଗା। ଏଥିରେ ଅନିମିଷା ସ୍ୱଭାବାନୁ ଦୂରେ ଜମାୟୁ ପରିଣ ସ୍ମରଣୀୟ ଶିଳା, ଏଥିରେ ଯେଉଁ କାଳ ପ୍ରଭାବ ସେଠି ନାହିଁ, ସମାନ ବୟସ ବୋଲି କୁହାଯାଉଛି, ସମାନ ଦେଖିବା ଏକ ବୟସ ନୂତନ ନବକିଶୋର, ଭଗବାନଙ୍କ ରୂପ ସବୁବେଳେ ନବକିଶୋର। ଯଦିଓ ଭଗବାନ ଯେତେବେଳେ ଲୀଳା କରନ୍ତି ଭୌତିକ ଜଗତରେ ଭୌମ ଜଗତରେ, ଭଗବାନ ପ୍ରଥମେ ଜନ୍ମ ହୁଅନ୍ତି, ଭଗବାନ ଗର୍ଭରେ ଥିଲାବେଳେ ସେ ହେଉଛନ୍ତି ଭଗବାନ। ଆମର ଯେଉଁ ତଥାକଥିତ ଭଗବାନ ସେମାନେ ସବୁ ତପସ୍ୟା କରି ଭଗବାନ ହୋଇଛନ୍ତି, କିନ୍ତୁ ଯିଏ ଭଗବାନ ପ୍ରକୃତ ଭଗବାନ ଯିଏ ସିଏ ତପସ୍ୟା କରିକି ଭଗବାନ ହୁଅନ୍ତି ନାହିଁ, ଅନ୍ୟମାନେ ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି। ଭଗବାନ ପ୍ରାପ୍ତ ହେଲେ ଯେ ସେ ଭଗବାନ ହୋଇଯିବେ ତାହା ନୁହଁ, କିନ୍ତୁ ଭଗବାନ ଏଇ ଭଗବତ ପୋଜିସନ ପାଇବା ପାଇଁ ପଦ ପାଇବା ପାଇଁ ତପସ୍ୟା କରିବାକୁ ପଡ଼ିନାହିଁ। ସେ ସ୍ୱୟଂ ଭଗବାନ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛି, ଭଗବାନଙ୍କ ସବୁ ସ୍ୱାଭାବିକ ଭାବେ ରହିଛି ଏସବୁ ଭଗବତା। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ମାଙ୍କର ଗର୍ଭରେ, ସେ ସମୟରେ ମଧ୍ୟ ଦେବତାମାନେ ଆସି ପ୍ରାର୍ଥନା କରୁଛନ୍ତି, ଗର୍ଭସ୍ତୁତିରେ ବର୍ଣ୍ଣନା କରାଯାଇଛି, ଭଗବାନ ସ୍ତୁତି କରୁଛନ୍ତି। ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିହିତଂ ସ ସତ୍ୟେ ସତ୍ୟାସ ସତ୍ୟ ସତ୍ୟନେତ୍ରଂ ସତ୍ୟାତ୍ମଗତ୍ୱାଂ ଶରଣଂ ପ୍ରପନ୍ନା। ଯେଉଁ ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଯେଉଁ ସତ୍ୟଂ ପରଂ ଧୀମହି ବର୍ଣ୍ଣନା କରାଯାଇଛି, ସେ ସତ୍ୟଂ ପରଂ ବିଷୟରେ ବର୍ଣ୍ଣନା କରାଯାଉଛି। ସତ୍ୟବ୍ରତଂ ଗର୍ଭସ୍ତୁତିରେ ଦେବତାମାନେ ସ୍ତୁତି କରିଛନ୍ତି, ଭଗବାନ ହେଉଛନ୍ତି ପରମ ସତ୍ୟ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ମତ୍ତା ପରତରଂ ନାନ୍ୟ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ ଅନ୍ୟ କିଛି ଉନ୍ନତର ସତ୍ୟ ନାହିଁ। ତେଣୁ ସିଏ ହେଉଛନ୍ତି ପରମ ସତ୍ୟ। ସେ ଗର୍ଭରେ ଥିଲେ ମଧ୍ୟ ଭଗବାନ, ଏବଂ ଛୋଟ ପିଲାରୁ ସବୁ ବିଭିନ୍ନ ବୟସ ବୃଦ୍ଧି ହେଲା ଭଳିଆ ଲାଗୁଛି ଭଗବାନଙ୍କର, କିନ୍ତୁ ଭଗବାନ ଯେତେବେଳେ ଯୁବକ ବୟସରେ ପରିଣତ ଆସୁଛନ୍ତି, କିନ୍ତୁ ନବଯୁବକ ଅବସ୍ଥାରେ ସବୁବେଳେ ରହୁଛନ୍ତି। ନବକିଶୋର ନଟବର ରୂପ ତାଙ୍କର ନିତ୍ୟ ରୂପ ଏଇଟା ନବକିଶୋର, ନବକିଶୋରରୁ ଯୁବକରୁ ଆଉ ଟିକେ ବୃଦ୍ଧ ହୋଇଯାଉନାହାନ୍ତି, ଅଧିକ ତାଙ୍କର ବୟସ ହେଲେ ମଧ୍ୟ ସେ ସବୁବେଳେ ସେହିଭଳି ଭାବେ ନବକିଶୋର ରୂପରେ ରହୁଛନ୍ତି। ନବକିଶୋର ରୂପ ଭଗବାନଙ୍କର କିଶୋର, ଯେଉଁ ଯୁବକ ଅବସ୍ଥା ଯେଉଁ ରହିଛି ଷୋଳ ବର୍ଷର ଆରମ୍ଭ ଯେଉଁ ରହିଛି ନବଯୁବକ ଅବସ୍ଥା, ସେହି ବୟସରେ ସବୁବେଳେ ସେ ଦୃଶ୍ୟମାନ ହେଉଛନ୍ତି, ତାଙ୍କର ଆଉ କେତେବେଳେ ବୁଢ଼ା ହୋଇଯାଉନାହାନ୍ତି। ଯେମିତି ଭଗବତ ଗୀତାରେ ଆମେ ଦେଖିବା ଭଗବାନ ଯେତେବେଳେ ଯୁଦ୍ଧରେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କର ସାରଥି ହୋଇଛନ୍ତି, ସେତେବେଳେ ତାଙ୍କ ବୟସ 90 ବର୍ଷ ହୋଇଥିଲା, କିନ୍ତୁ ସେ ସମୟରେ ତାଙ୍କର ପୁଅ ହୋଇସାରିଲେଣି, କିନ୍ତୁ ତାଙ୍କର ରୂପ ବୃଦ୍ଧ ଭଳି ଦେଖାଯାଉ ନାହିଁ, ସବୁବେଳେ ନବକିଶୋର ନବଯୁବକ ଭଳି ରହିଛନ୍ତି। ସେ ନବଯୌବନଂଚ ବୋଲି କୁହାଯାଇଛି, ସବୁବେଳେ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ଯଦିଓ ସେ ସବୁଠାରୁ ପୁରାଣ ପୁରୁଷ, ସବୁଠାରୁ ପୁରାତନ ପୁରୁଷ। ବ୍ରହ୍ମାଙ୍କର ରୂପ ଯେତେବେଳେ ଦେଖାଯାଉଛି ତାଙ୍କ ବୃଦ୍ଧ ହୋଇଗଲା ଭଳି ଦେଖାଯାଉଛି, 50 ବର୍ଷ ତାଙ୍କୁ ହୋଇଗଲାଣି, ବୃଦ୍ଧ ଅବସ୍ଥା ତାଙ୍କର ଆସିଗଲାଣି ବୋଲି କୁହାଯାଉଛି। ଅବଶ୍ୟ ଆମର ଭଳି ତାଙ୍କର ସେଠି ବାର୍ଦ୍ଧକ୍ୟ ନାହିଁ, କିନ୍ତୁ ଯାହା ହଉ ତାଙ୍କ ରୂପ ସେଇଭଳିଆ ଦେଖାଯାଉଛି, କିନ୍ତୁ ଭଗବାନଙ୍କର କେବେ ବାର୍ଦ୍ଧକ୍ୟ ଅବସ୍ଥା କେହି ଦେଖିପାରିନାହାନ୍ତି, ରୂପ କେହି କଳ୍ପନା ବି କରୁନାହାନ୍ତି କେହି, କାରଣ ଭଗବାନଙ୍କ ସେଭଳି ରୂପ ନାହିଁ, ଭଗବାନ ସବୁବେଳେ ନବଯୌବନଂଚ। ତେଣୁ ସେଠି ମଧ୍ୟ ଯେମିତି ଯୁବକ ଅଛନ୍ତି ଯୁବତୀ ଅଛନ୍ତି, ସବୁବେଳେ ସବୁ ନବଯୁବକ ନବଯୁବତୀ ଭଳି ରହିଛନ୍ତି, ସେମାନେ ସମାନ ବୟସ ବୋଲି କୁହାଯାଉଛି ନାହିଁ, କକ୍ଷା ସମାନ ବୟସ ବୟସ ହଉ ଦୁଇ ବର୍ତ୍ତମାନ କୁହାଯାଉଛି ବୟସ ହଉ, ଦୁଇଜଣ ଯାକ ଏକାଭଳି ରହିଛନ୍ତି, କିଏ ବଡ଼ କିଏ ସାନ କିଏ ପଠାଉଛନ୍ତି, ଭାଇନା ଶବ୍ଦ ସେ ବାହାର ସମସ୍ତେ ଏକ ବୟସ ସଖେ, ଏଇଭଳି ଭାବରେ ସେଠି ସମ୍ବୋଧନ ହେଉଥିବ। ତେଣୁ କକ୍ଷା ସମାନ ବୟସ ସପ୍ତମ ଆୟା, ସପ୍ତମ ଦ୍ୱାର ଯେତେବେଳେ ପହଞ୍ଚନ୍ତି ସେତେବେଳେ ସେ ଦେଖିଲେ ସମାନ ବୟସ ହଉ ଦୁଇଜଣ ବ୍ୟକ୍ତି ରହିଛନ୍ତି, ଯେଉଁ ଦୁଇଜଣ ବହୁତ ସୁନ୍ଦର ରୂପ ଦେବ ବୋଲି କୁହାଯାଉଛି, ଦେବତା ଭଳି ରହିଛନ୍ତି ସେମାନେ, ଦେବତାମାନେ ବହୁତ ସୁନ୍ଦର ଦେଖିବା ପାଇଁ, ଏମାନେ ଚାରି କୁମାର ଏମାନେ ମଧ୍ୟ ଦେବତା, ମନୁଷ୍ୟମାନେ ସବୁଠାରୁ ରୂପରେ ସବୁଠାରୁ ହୀନ ମନୁଷ୍ୟମାନେ, ସେଥିପାଇଁ ଯେତେବେଳେ ମିତ୍ର ଏବଂ ବରୁଣ ଯେତେବେଳେ ଚାହିଁଲେ ଉର୍ବଶୀଙ୍କୁ ଉପଭୋଗ କରିବା ପାଇଁ ଉର୍ବଶୀ ମନା କରିଦେଲେ, ଦୁଇ ଜଣଙ୍କୁ ଏକ ସମୟରେ ସେ ଯିବା ପାଇଁ ଚାହୁଁନଥିଲେ, ତେଣୁ ସେମାନେ ତାଙ୍କୁ ଅଭିଶାପ ଦେଲେ ତୁମେ ଦେବତାମାନଙ୍କର ଉପଭୋଗ ହେବା ପାଇଁ ଚାହୁଁନ, ତୁମେ ମନୁଷ୍ୟମାନଙ୍କର ଉପଭୋଗ୍ୟ ହୁଅ। ମନୁଷ୍ୟମାନେ ହେଉଛନ୍ତି ବହୁତ ନିକୃଷ୍ଟ ସରଳ ମନୁଷ୍ୟମାନେ, କିନ୍ତୁ ଯାହା ହଉ ଏ ଦ୍ୱାରା ଏଇ ଆସିଲେ ଚନ୍ଦ୍ରବଂଶ ଆସୁଛନ୍ତି, ଯେଉଁଥିରେ ଭଗବାନ ଆସିବେ ଚନ୍ଦ୍ରବଂଶରେ ଆସିବେ। ଉର୍ବଶୀ କୁରୁଡ଼ବା ଯେଉଁ ବିବାହ କୁରୁଡ଼ବାଙ୍କୁ ବିବାହ କଲେ ଚନ୍ଦ୍ରବଂଶରେ ଆସୁଛନ୍ତି ଉର୍ବଶୀ, ସେହି କୁରୁଡ଼ବାଙ୍କର ପୁତ୍ର ଆସୁଛନ୍ତି ଆୟୁ, ଏସବୁ ଆସିବେ ଚନ୍ଦ୍ରବଂଶ, ଏହି ବଂଶରେ ଆସୁଛନ୍ତି ଭଗବାନ ଆସିବେ କୃଷ୍ଣଚନ୍ଦ୍ର ଆସିବେ। ତେଣୁ ମନୁଷ୍ୟମାନଙ୍କ ରୂପ ସବୁଠାରୁ ନିକୃଷ୍ଟ ରୂପ, ତାଙ୍କର ରୂପ ରହିଛି ଦେବ ବୋଲି କୁହାଯାଉଛି, ବହୁତ ସୁନ୍ଦର ଦିବ୍ୟ ରୂପ ତାଙ୍କର ରହିଛି ଦେବ। ତେଣୁ ଦେବ ବଚକ୍ଷତ ତାଙ୍କୁ ଦେଖିଲେ, ଦୁଇଜଣ ଦେବ ଦୁଇଜଣ ଦେବତାଙ୍କୁ ଦେଖିଲେ, ଇଏ ମଧ୍ୟ ଜଣେ ଦେବତା, ଚାରି କୁମାର ଏମାନେ ମଧ୍ୟ ଦେବତା, କିନ୍ତୁ ଏ ସବୁବେଳେ ଛୋଟ ବୟସରେ ରହିଛନ୍ତି, 5 ବର୍ଷ ବୟସରେ ରହିଛନ୍ତି, ଉଲଗ୍ନ ହୋଇକି ରହିଛନ୍ତି। ସେମାନେ ବୟସରୁ ଅଧିକ କରୁନାହାନ୍ତି କାହିଁକି ନା ଯୋଗ ବଳରେ ତପସ୍ୟା ବଳରେ ଯେହେତୁ ତାଙ୍କର ଯଦି ବୟସକୁ ଗ୍ରହଣ କରିବେ ତାହେଲେ ତାଙ୍କର ଏଇ ଯୌନ ଉଦ୍ଦୀପନା ଦାତ ହୋଇପାରେ ସେଥିପାଇଁ ସବୁବେଳେ ବାଳକ ଅବସ୍ଥା ବାଳକ ଅବସ୍ଥାରେ କୌଣସି ଯୌନ ଉଦ୍ଦୀପନା ନଥାଏ ତେଣୁ ସେ ସବୁବେଳେ ବାଳକ ଅବସ୍ଥାରେ ଥାଆନ୍ତି ଯେଉଁମାନଙ୍କର ଯୌନ ଉଦ୍ଦୀପନା ଆସେ ସେମାନେ ଚାରି କୁମାରଙ୍କୁ ପ୍ରାର୍ଥନା କରିବେ ଭାଗବତ ବର୍ଣ୍ଣନା କରାଯାଇଛି ଗୋଟେ ମନ୍ତ୍ର ରହିଛନ୍ତି ପ୍ରାର୍ଥନା କରିବେ ଯୌନ ଉଦ୍ଦୀପନାରୁ ମୁକ୍ତ ହେବା ପାଇଁ ସେମାନେ ଚାରି କୁମାରଙ୍କୁ ପ୍ରାର୍ଥନା କରିବେ ତେଣୁ ଏ ଚାରି କୁମାର ସନକ ସନାତନ ସନାତନ ସନତ କୁମାର ସବୁବେଳେ ପାଞ୍ଚ ବର୍ଷର ବାଳକ ଭଳି ରହିଛନ୍ତି ଉଲଗ୍ନ ହୋଇକି ରହିଛନ୍ତି ପୁଣି ବସ୍ତ୍ର ପରିଧାନ କରୁନାହାନ୍ତି ତେଣୁ ସେମାନେ ଯେତେବେଳେ ଦେଖିଲେ ଦେବୌ ଅଚକ୍ଷତ ତାଙ୍କୁ ଯେତେବେଳେ ଦେଖିଲେ ଚାରି କୁମାର ସେତେବେଳେ ଗୃହୀତ ଗଦୌ ଗଦା ଧାରଣ କରିଛନ୍ତି ଯଦିଓ ଚାରିଟି ଆୟୁଧ ଅଛି ଶଙ୍କଚକ୍ର ଗଦାପଦ୍ମ ରହିଛି ଗଦାକୁ ଦେଖାଗଲେ କାହିଁକି ଗଦବୁ ବୋଲି କୁହାହେଉଛି ନା ତାଙ୍କୁ ଅଟକେଇବେ ଅଟକେଇଦେଲେ ଗଦାରେ ଅଟକେଇଦେଲେ ତୁମେ ଯାଇପାରିବ ନାହିଁ ତୁମେ କାହିଁକି ଏଠିକି ଆସିଲ ସେଥିପାଇଁ ଗଦ ଶବ୍ଦ ବ୍ୟବହାର କରାଯାଇଛି ଗଦୌ ଦୁଇଟି ଗଦା ଧରିଛନ୍ତି ଗଦୌ ଗୃହୀତ ଗଦୌ ପରାଜ୍ୟ ବହୁତ ମୂଲ୍ୟବାନ ସବୁ କେଉର କୁଣ୍ଡଳ କିରୀଟ ବିଠଙ୍କ ବେଶ ବହୁତ ସୁନ୍ଦର ବେଶ ପିତାମ୍ବର ପରିଧାନ କରିଛନ୍ତି ରଘୁବାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଆପଣ କାହିଁକି ଏଭଳି ବସ୍ତ୍ର ପରିଧାନ କରୁଛନ୍ତି ନା ଇଏ ହେଉଛି ଆମର ପ୍ରକୃତ ବେଶ ହେଉଛି ଏଇ ବସ୍ତ୍ର ହେଉଛି ଏଇଟା ଚିର ଜଗତର ଇଏ ହେଉଛି ବସ୍ତ୍ର ଏଠି ବର୍ଣ୍ଣନା କରାଯାଏ ସେଇଭଳି ଭାବରେ ବା ସବୁବେଳେ ସେମାନଙ୍କର ବସ୍ତ୍ର ହେଉଛି ସେଇଭଳି ଭାବରେ ଭଗବାନଙ୍କ ଯେଉଁଭଳି ଭାବରେ ପିତାମ୍ବର ଧାରଣ କରନ୍ତି ସେମାନେ ସେଇଭଳି ଭାବରେ ପିତାମ୍ବର ଧାରଣ କରନ୍ତି ସତ୍ୱ ରଜ ତମ ତିନୋଟି ଗୁଣ ରହିଛି ତିନୋଟି ଗୁଣ ଅନୁସାରେ ତିନୋଟି କଲର୍ ମଧ୍ୟ ରହିଛି ରଙ୍ଗ ମଧ୍ୟ ରହିଛି ସତ୍ୟଗୁଣର ରଙ୍ଗ ହେଉଛି ୟେଲୋ ବା ହଳଦିଆ ରଜଗୁଣର ହେଉଛି ଲାଲ ତମଗୁଣର ହେଉଛି ନୀଳ ତେଣୁ ଏହି ତିନି ଗୁଣର ମିଶ୍ରଣରେ ଏହି ତିନୋଟି ରଙ୍ଗର ମିଶ୍ରଣରେ ସପ୍ତ ରଙ୍ଗ ହେଉଛି ସେହିଭଳି ଭାବରେ ଏ ଯେଉଁ ଧାରଣ କରିଛନ୍ତି ବେଶ ଯେଉଁ ପରିଧାନ କରିଛନ୍ତି ପୋଷାକପତ୍ର ପରିଧାନ କରିଛନ୍ତି ବହୁତ ସୁନ୍ଦର ଓ ମୂଲ୍ୟବାନ ପୋଷାକପତ୍ର ପରିଧାନ କରିଛନ୍ତି ଏବଂ କେଉର କୁଣ୍ଡଳ କିରୀଟ ସବୁ ଧାରଣ କରିଛନ୍ତି କୁଣ୍ଡଳ କର୍ଣ୍ଣରେ କୁଣ୍ଡଳ ଭଗବାନଙ୍କର କୁଣ୍ଡଳ ହେଉଛି ବହୁତ ଶୋଭାୟମାନ ମାଙ୍କର କୁଣ୍ଡଳ ଚାରୁ କର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି ଭଗବାନଙ୍କ ରୂପକୁ ସେଭଳି ଭାବରେ ଏମାନେ ମଧ୍ୟ ଭଗବାନଙ୍କ ଭଳି ରୂପ ପ୍ରାପ୍ତ ହୋଇଛନ୍ତି ତେଣୁ ସେମାନେ ମଧ୍ୟ କୁଣ୍ଡଳ ଧାରଣ କରିଛନ୍ତି କେଉରଟା କ'ଣ କେଉର କ'ଣ ଗୋଟେ ଆଭୂଷଣ ହୋଇଥିବ ତେଣୁ କେଉର କୁଣ୍ଡଳ ତିନିଟି ହେଉଛି ମୁକୁଟ ଧାରଣ କରିଛନ୍ତି ମଣିର ମୁକୁଟ ଧାରଣ କରିଛନ୍ତି ତେଣୁ ଏହିଭଳି ଭାବରେ ବେଶ ହଉ ବହୁତ ପରାଟ ହଉ ବହୁତ ମୂଲ୍ୟବାନ ବସ୍ତ୍ର ସବୁ ଧାରଣ କରିଛନ୍ତି ତେଣୁ ଏବଂ ଯେତେବେଳେ ଦେଖିଲେ ସପ୍ତମ ଦ୍ୱାର ଯେତେବେଳେ ଦେଖିଲେ ସେତେବେଳେ ତାଙ୍କର କ୍ରୋଧ ଆସିବ କାହିଁକି ନା ତାଙ୍କୁ ଅଟକେଇ ଦେବେ ତୁମେ ଯାଇପାରିବ ନାହିଁ ଭିତରକୁ ଯାଇପାରିବ ନାହିଁ ତେଣୁ ଭଗବାନଙ୍କ ଲୀଳା ସଂଘଟିତ ହେଉଛି ଭଗବାନ ଆସିବେ ଶୁକ୍ରଦେବ ଉପରେ ଆସିବେ ଭଗବାନ ଲୀଳା ସଂଘଟିତ ହେବ ସେଥିପାଇଁ ଏହିସବୁ ବ୍ୟବସ୍ଥା ହୋଇଛି ତେଣୁ ନହେଲେ ଚାରି କୁମାରଙ୍କର କ୍ରୋଧ କାହିଁକି ଆସିବ କ୍ରୋଧ ଆସେ କେଉଁଠି ନା କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ରଜଗୁଣରୁ କ୍ରୋଧ ଆସେ କିନ୍ତୁ ସେମାନେ ତ ସତ୍ୟଗୁଣରେ ରହିଛନ୍ତି ଏବଂ ବୈକୁଣ୍ଠ ଧାମ ରହିଛନ୍ତି ଯେଉଁଠି ଏସବୁ କାମ କ୍ରୋଧ ଇତ୍ୟାଦି ନାହିଁ କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ଏସବୁ ଏଇ ଗୁଣର ପ୍ରଭାବରେ ଏଠି ରହିଛି ବୌଦ୍ଧିକ ଜଗତରେ ସେଠି ତ୍ରିଗୁଣର ଉର୍ଦ୍ଧ ନିତ୍ୟ ଶୁଦ୍ଧ ସତ୍ୟ ସ୍ତର ତେଣୁ ସେଠି କ୍ରୋଧ ଆସିବା କଥା ନୁହଁ କିନ୍ତୁ ଭଗବାନଙ୍କର ବ୍ୟବସ୍ଥାରେ ଭଗବାନଙ୍କ ଲୀଳା ହେବ ସେଥିପାଇଁ ଏମାନେ ଜୟ ଏବଂ ବିଜୟ ସେମାନେ ଅଟକେଇ ଦେବେ ଭଗବାନଙ୍କର ଇଚ୍ଛା ଯାହା ଦେଇଛି ଯୁଦ୍ଧ କରିବାର ପ୍ରବୃତ୍ତି ଭଗବାନଙ୍କୁ ରହିଛି ଜନ୍ମାଦିଅସ୍ୟ ଗତ ସବୁକିଛି ଭଗବାନଙ୍କଠାରୁ ଆସୁଛି ତେଣୁ ଏଇ ଯେଉଁ ପ୍ରବୃତ୍ତି ରହିଛି ଯୁଦ୍ଧ କରିବାର ପ୍ରବୃତ୍ତି ଭଗବାନ ବୈକୁଣ୍ଠ ଲୋକରେ କାହା ସହିତ ଯୁଦ୍ଧ କରିବାର ନାହାନ୍ତି ତେଣୁ ଭଗବାନ ଯେତେବେଳେ ଚାହୁଁଛନ୍ତି ବୈକୁଣ୍ଠରୁ ତାଙ୍କର ପତନ ହେଉଛି ଯଦିଓ ବୈକୁଣ୍ଠରୁ କାହାର ପତନ ହୁଏନି ଯଦ୍ଗତ୍ୱାନ ଅନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ଏଇଥିପାଇଁ ନେଇକରି ଆମ ଜିନିଷରେ ବହୁତ ପ୍ରକାର ଚାଲିଛି ବାଦାନୁବାଦ ଚାଲିଛି ଆମେ ସେମାନେ ଗୌରବନ୍ଦ ମହାରାଜ କଥା କହିଥିଲେ ବୈକୁଣ୍ଠ ଲୋକର ପତନ ନାହିଁ ତେଣୁ ଯାହା କୁହାଯାଉଛି ଆମେ ଆଗରୁ ସେଇଠି ଥିଲେ ତାପରେ ଆମର ପତନ ହେଇଛି ନା ବୈକୁଣ୍ଠ ଲୋକର କାହାର ପତନ ନାହିଁ ଯଦ୍ଗତ୍ୱାନ ଅନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ଯେଉଁଠି ଗଲେ ସେ କେହି ଫେରନ୍ତି ନାହିଁ ବ୍ରହ୍ମଲୋକ ପର୍ଯ୍ୟନ୍ତ ପୁନରାବର୍ତ୍ତନ ଚାଲିଛି ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତନ ଅର୍ଜୁନ କିନ୍ତୁ ଭଗବତ ଧାମ ଗଲେ ଯଦ୍ଗତ୍ୱା ନନିବର୍ତ୍ତନ ସେଠୁ ଆଉ କେହି ଫେରିବାକୁ ପଡ଼ିବ ନାହିଁ। କିନ୍ତୁ ଭଗବାନଙ୍କର ଇଚ୍ଛା ଅନୁସାରେ ଏଇଟା ସଂଗଠିତ ହେଉଛି। ତେଣୁକରି ଏ ଚାରି କୁମାରଙ୍କୁ ଏ ମଟକେଇ ଦେଇଛନ୍ତି। ଆଗରୁ ମଧ୍ୟ ଗୋଟେ କଥା ରହିଛି, ଥରେ ଲକ୍ଷ୍ମୀଦେବ ଯେତେବେଳେ ଚାହୁଁଥିଲେ ଯିବା ପାଇଁ ସେତେବେଳେ ମଧ୍ୟ ଏ ଦୁଇ ଜଣ ମନା କରିଦେଇଥିଲେ, କାରଣ ଭଗବାନ ମନା କରିଦେଇଥିଲେ। ସେଥିପାଇଁ ଯାହା ହଉ ଏଇଭଳି ଭାବରେ ଏ ଦୁଇ ଜଣ ବର୍ତ୍ତମାନ ଆସିବେ, ଜୟ ବିଜୟ ଆସିବେ। ବର୍ତ୍ତମାନ ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷ ରୂପରେ ଏ ବର୍ତ୍ତମାନ ଦିଦିଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି। ତାଙ୍କର କଥା ଏଇ ଯେଉଁ କ'ଣ ପାଇଁ ଏସବୁ ହେଇଛି, ବ୍ରହ୍ମା ଦେବତାମାନଙ୍କୁ କହୁଛନ୍ତି କଥା। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଗୋପାଳ ମହାରାଜ କି ଜୟ ଶ୍ରୀଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୌତମ ଆନନ୍ଦୀ ଜୟ ଶ୍ରୀଗୋପାଳ ମହାରାଜ। ନା ତାଙ୍କର ପିତାଙ୍କ ନାମ, ତାଙ୍କ ପିତାଙ୍କ ବାଦରାୟଣୀ ଯେଉଁ ରହିଛି ବାଦରାୟଣ, ତାଙ୍କ ପିତାଙ୍କ ନାମ ବାଦରାୟଣ, ତେଣୁ ପୁତ୍ର ବାଦରାୟଣୀ ହେଲେ ରାୟଣୀ ବଦ୍ରିକା ଆଶ୍ରମ ନେଇକିରି ବାଦରାୟଣ ହେଇଛନ୍ତି, ତେଣୁ ତାଙ୍କର ପୁତ୍ର ହିସାବରେ ବାଦରାୟଣୀ। ହରେ ଗୁଣା କୀର୍ତ୍ତମତୀ ଭଗବାନ ବାଦରାୟଣୀ ଅଧ୍ୟବାନ ମହଦାଖ୍ୟାନ ନିତ୍ୟଂ ବିଷ୍ଣୁ ଜନ ପ୍ରିୟ ଭଗବାନଙ୍କର ପ୍ରିୟ।